ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ସଂସଦୀୟ କମିଟି ବିରକ୍ତି, ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟସଭା ଲେଜିନସନ୍ ସବ୍ ଆଡମିଟ୍ କମିଟି ରାଜ୍ୟରେ ଖଣି ନିଲାମ ବିଳମ୍ବକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ସଂଶୋଧିତ MDR ଆକ୍ୱାଟର ମିନେରାଲ ରୁଲ୍ସ ଅନୁସାରେ ଖଣି ନିଲାମ ନେଇ ଓଡ଼ିଶା ସରକାର କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ 10 ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ବୈଠକ କମିଟି ଅଧ୍ୟକ୍ଷ ଟି ଶୁଭରାମ ରେଡ୍ଡୀ ଓ ଅନ୍ୟ ସଦସ୍ୟମାନେ ଖଣି ନିଲାମ କାହିଁକି ବିଳମ୍ବ ହେଉଛି, ବିଜ୍ଞପ୍ତି ପ୍ରକାଶ କରିବାରେ କ'ଣ ସମସ୍ୟା ରହିଛି ଆଦି ପ୍ରଶ୍ନର ଉତ୍ତର ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନଙ୍କଠାରୁ ଜାଣିବାକୁ ଚାହିଁଥିଲେ। ମିଳିଲାନି 200 ଟନ୍ର ଡାଲିର ହିସାବ, 80-90ରୁ ବଢି ଚାଲିଲା 100ରୁ 120, 140ରୁ 150, ପୁଣି 180ରୁ 200। ଗତ 4-5 ମାସ ଭିତରେ ଏମିତି ହୁ ବଢି ଚାଲିଛି ଡାଲିର ଦର। ରାଜ୍ୟ ସରକାର ହାତ ଟେକିଦେଲେ, କହିଲେ ସାରା ଦେଶରେ ଡାଲିର ସଙ୍କଟ, କେନ୍ଦ୍ର ବିଦେଶକୁ ଡାଲି ଆମଦାନୀ କଲେ ସ୍ଥିତି ସୁଧୁରିବ, ଆମେ କିଛି କରିପାରିବୁ ନାହିଁ, ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଡାଲିର ସଙ୍କଟ ସୃଷ୍ଟି କଲେ ଓ ମନ ଇଚ୍ଛା ଦରର ବିକିଲେ, ତୋଳି ଆଣିଲେ 3,500 କୋଟି। ମରୁଡି ପାଇଁ ଗତକାଲି 3,500 କୋଟି ଦିଅ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଏହି ଦାବି ରଖି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ କେଉଁ ଆକଳନର ହିସାବକୁ ନେଇ ଏତିକି ଟଙ୍କା ମଗାଯାଇଛି ତାହାର କୂଳ କିନାରା କେହି ପାଉନାହାନ୍ତି। ଚାଷୀ ଆତ୍ମହତ୍ୟା ରୋକିବା ଉଦ୍ଦେଶ୍ୟରେ ସରକାର ହଜାର ହଜାର ପ୍ୟାକେଜ ଘୋଷଣା କରିବାର ଇତିମଧ୍ୟରେ 12 ଦିନ ବିତିଗଲାଣି, କିନ୍ତୁ କେଉଁ ଅଞ୍ଚଳ ଏବଂ କେଉଁ ବ୍ଲକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର ହିସାବ କରିପାରିନାହାନ୍ତି ସରକାର। 16ଟି ଜିଲ୍ଲାର 123ଟି ବ୍ଲକ ମରୁଡ଼ି ହୋଇଛି ବୋଲି ଘୋଷଣା କରି ସରକାର ବସିଗଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହିଁ ଏହି ବ୍ଲକ। ଏୟାର ଇଣ୍ଡିଆର ଆଉ 2 ବିମାନର ଆନ୍ତର୍ଜାତୀୟ ସେବା ଆରମ୍ଭ, ବିମାନ ବନ୍ଦରରେ ଲାଗୁ ହେଲା ଶୀତକାଳୀନ ବିମାନ ସୂଚୀ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆର ଆଉ 2ଟି ବିମାନର ଆଜିଠାରୁ ଆନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହୋଇଛି। ଏହି 2ଟି ବିମାନକୁ ମିଶାଇ ଏୟାର ଇଣ୍ଡିଆର ମୋଟ 3ଟି ବିମାନରେ ହକ୍ ଆଣ୍ଡ ସ୍ପୋକ୍ ମଡେଲର ଆନ୍ତର୍ଜାତୀୟ ବିମାନ ଯାତ୍ରା ଉପଲବ୍ଧି ହୋଇଛି। ବିମାନ ବନ୍ଦରର ଟର୍ମିନାଲ 2ରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ପୂର୍ବରୁ ଏୟାର ଇଣ୍ଡିଆର ଗୋଟିଏ ବିମାନରେ ଏହି ସୁବିଧା ମିଳୁଥିଲା, ଯେଉଁଥିରେ ପ୍ରତିଦିନ ପ୍ରାୟ 25-30 ଯାତ୍ରୀ ବିଦେଶକୁ ଯାଉଛନ୍ତି। ଯାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ପକ୍ଷରୁ ବିମାନ AI-26OS-2074 ଏଥିରେ ଯୋଡ଼ାଯାଇଛି। ନଭେମ୍ବର 29ରେ କ୍ୟାଟ୍ ପରୀକ୍ଷା, ଆସନ୍ତା ନଭେମ୍ବର 29ରେ ହେବ କମନ୍ ଆଡମିସନ୍ ଟେଷ୍ଟ ପରୀକ୍ଷା, ଏଥିପାଇଁ ଛାତ୍ରଛାତ୍ରୀମାନେ www.iimcat.ac.in.inରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଚଳିତ ବର୍ଷ ସାରା ଦେଶରୁ ପ୍ରାୟ 2 ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଆବେଦନ କରିଥିବା ବେଳେ ଓଡ଼ିଶାର ପ୍ରାୟ 18 ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି। ମହାକାଶରେ ମଦ ବର୍ଷା, ସମ୍ପ୍ରତି ପୃଥିବୀର କକ୍ଷପଥର ନିକଟତମ ପଡ଼ୋଶୀ ଭାବେ ଅତିକ୍ରମ କରୁଥିବା ଧୂମକେତୁ ଲଭ୍ଲଏ ଏବେ ମହାକାଶ ବିଜ୍ଞାନୀଙ୍କ ମନରେ ମାଦକତା ଭରିଦେଇଛି, ନିଜ ନାମର ସାର୍ଥକତା ଆଣିଛି। ମହାକାଶରେ ଏହା ଅନବରତ ଇଥାଇଲ ଆଲକୋହଲ ବା ଇଥାନଲ ପରି ମଦର ବର୍ଷା କରିଚାଲିଛି, ଏପରିକି ଅନ୍ତରୀକ୍ଷରେ ପ୍ରତି ସେକେଣ୍ଡରେ 500 ବୋତଲ ପାଖାପାଖି ଇଥାନଲ ସତେଜ ଏପରି ଲଭ୍ଲଏ ପରଶି ଚାଲିଛି ତାର ନିରୀକ୍ଷକମାନଙ୍କ ପାଇଁ। ତେବେ ତାତ୍ପର୍ଯ୍ୟର ବିଷୟ, ସେଥିରେ ଇଥାଇଲ ଆଲକୋହଲ ବା ଇଥାନଲ ଓ ଗ୍ଲାଇକୋ ଆଲାଇଡ୍ ପରି ସର୍କରା ଦେଖାଯାଇଛି, ସେଥିରେ ଧୂମକେତୁ ହିଁ ଜୀବ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଜଟିଳ ଯୌଗିକର ସମ୍ଭାବ୍ୟ ଉତ୍ସ ବୋଲି ସଂକେତ ମିଳିଛି।